भाग्य
ମମତା ପ୍ରଧାନ କହୁଛି ଆମର ଦଶମୀ ଦରକାର ହଉଛି ଆମର 22 ନମ୍ବର ୱାର୍ଡ ପାଞ୍ଚର ବାହାର ଆଉ ଆମର ଗୋଟେ ସାହି ଭିତରେ ଦଶମୀ ଆମର ନାହିଁ ସବୁ ଅଳିଆ ସବୁ ପକଉଛନ୍ତି ସବୁ ଆମକୁ ଦଶମୀ ଆମକୁ ଦରକାର ଆମକୁ ଦିଆଯାଉ ସାହି ମୁଣ୍ଡରେ ବହୁତ ଅଳିଆ କଥା ହଉଛି ସ୍ମେଲ ହଉଛି ଗନ୍ଧ ହଉଛି ଆଉ ନାଇଟିଟା ତାର ଦେବେ ନାଇଟ ଦେବେ ଷ୍ଟ୍ରିଟ୍ ନାଇଟ୍ ଦେବେ ଆଉ ବସି ମୁଣ୍ଡରେ ନାଇଟ୍ ନାହିଁ ନମସ୍କାର